श्रीमद्भागवतम दशम स्कंद छप्पन अध्याय श्लोक 36। तेषां तु देव्युपस्थानात् प्रत्यादिष्टा शशाशत प्रादुर्भव सिद्धार्थ सदारो वर्षयन् हरि तेषां तु देव्युपस्थानात् प्रत्यादिष्टा शशाशत प्रादुर्भव सिद्धार्थ सदारो वर्षयन् हरि। तेषां तु देव्युपस्थानात् प्रत्यादिष्टाशिशाश्वत प्रादुर्भव सिद्धार्थ सदारो वर्षयन् हरिः। तेषां तु देव्युपस्थानात् प्रत्यादिष्टाशिशाश्वत प्रादुर्भव सिद्धार्थ सदारो वर्षयन् हरिः। एवं तु देव्युपस्थानात् प्रत्यादिष्टाशिशाश्वत प्रादुर्भव सिद्धार्थ सदारो वर्षयन् हरिः।
हरे कृष्ण कृष्णभक्त सदन अनुभव ನನ್ನ ಮಕ್ಕಳಂದ್ರು ಅವಮಾನ ಗಾಮರ ಭಾಗವತಕ್ಕೆ ಸ್ವಾಗತ ಜನಂತು ಆಮ ನಾರ್ಮಲ್ ಭಾಗವತ ಚಾಲಿವೆ ತಣ ಆಮೆ ಜೋ ಈ ಕರುತ್ತಲ ಕಥಾ ಆಮರ ಚಾಲಿತಲೆ ರೆಗುಲರ್ ಕಥಾ ನಿತ್ಯಂ ಭಾಗವತ ಸೇವೆಯ ದಶಮ ಸ್ಕಂದ 56 ಅಧ್ಯಾಯ ಸಮಂತ ಮಣಿ ಪ್ರಸಂಗ ಈ ಅಧ್ಯಾಯರೆ ಘಟನಾ ಕರೆಯಿತಿ ಆಜಿ ನಮ್ಮ 36 ನಂಬರ್ ಪಾಠಟಿ ಕರಿ 36 ನಂಬರ್ ಶ್ಲೋಕ ಪಾಠ ಕರಿವಾ ಸತ ದಿನ ತಾಳೆ 35 ନମ୍ବର ଶ୍ଲୋକଟିକୁ ଆମ ଶ୍ରୀପାଦ ମାଇକୁ ପାଠ କରିଥିଲେ। ତେଣୁ ଆମେ ଆପଣମାନଙ୍କୁ ମନେ ପକାଇଦେବା ଯେ ଗତ ଥରିକ ଯେଉଁ ଆଲୋଚନା ହୋଇଥିଲା ସେହି ଶ୍ଲୋକଟି ହୋଇଥିଲା ସତ୍ରାଜିତଂ ସପସ୍ତସ୍ତେ ଦୁଃଖିତା ଦ୍ୱାରକୋକ ସହ ଉପତସ୍ତୁ ଚନ୍ଦ୍ରଭାଗାଂ ଦୁର୍ଗାଂ କୃଷ୍ଣ ଉପଲବ୍ଧ ହେ। ଭଗବାନ ଯେତେବେଳେ ଫେରିଲେ ନାହିଁ ମଣି ଅନ୍ୟସନ୍ନରେ ଯାଇଥିଲେ ଏଇଭଳି ଭାବରେ କେତେ ଦିନ ହେଇଗଲା 12 ଦିନ ପରେ ଏମାନେ ଫେରି ଆସିଲେ କିନ୍ତୁ ଭଗବାନ ରହିଲେ 28 ଦିନ ରହିଲେ ସେମାନେ ଯେତେବେଳେ ଫେରି ଆସିଲେ ତେଣୁ ଆମେ ମଧ୍ୟ ଏଇଟା କହୁଥିଲେ କିଭଳି ଭାବରେ ଦେବକୀ ରୁକ୍ମିଣୀ ଏବଂ ବସୁଦେବ ଇତ୍ୟାଦି ଦୁଃଖାବୃତ ହେଇକରି ସବୁ ଯାଇକରି ଦୁର୍ଗା ଦେବୀଙ୍କର ଆରାଧନା କରୁଥିଲେ। ଏଇ ଶ୍ଲୋକଟି କୁହାଯାଇଥିଲା ସତ୍ରାଜିତଂ ସପଂତସ୍ତେ ସତ୍ରାଜିକୁ ସମସ୍ତେ ଅଭିଶାପ ଦେବା ପାଇଁ ଆରମ୍ଭ କଲେ। ଏ ସତ୍ରାଜିତ ଯୋଗୁଁ ଏଇଭଳି ସବୁ କାଣ୍ଡ ହେଲା ଇଏ ହେଉଛି ଏଇଟାକୁ ଏଇଟା ଏଇଟା ସାଧାରଣ ଭାବରେ କୁହାଯାଉଛି। ଆମର ଗୋଟେ ଯେଉଁ କାର୍ଯ୍ୟ ହେଉଛି ସାଧାରଣତଃ ଅହଙ୍କା ବିମୁଢ଼ାତ୍ମା ଏ କ'ଣ ଆଉ ଗୋଟେ ଶ୍ଳୋକ ଅଛନ୍ତି ସିଏ କହିବେ ଇଏ କର୍ତ୍ତା କେବଳ ସବୁ କରିଛନ୍ତି କିନ୍ତୁ ଗୋଟେ କାର୍ଯ୍ୟର 5ଟି କାରଣ ଅଛି ସେଇଟାକୁ ପ୍ରାୟ ଲୋକମାନେ ଜାଣନ୍ତି ନାହିଁ। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଭଗବତ ଗୀତାରେ କହିଛନ୍ତି ସେ କଥା ଯେ କ'ଣ अधिष्ठानं तथाकर्ता करणं च पृथक विधम विविधास्त पृथक चेष्टा दैवं चैवात्र पंचमं सबु कारण सबु कार्यर पांचटी कारण अच्छी अधिष्ठान कहे जो स्थान कार्य करा जाहाद्वारा करा जाऊची एवं विभिन्न चेष्टा एवं सबुठ बड़ कथा हूँ दैवं भगवान को इच्छा हूँ मूल मूल जिनस किंतु साधारण लोक मैंने से भावती ये तथा सती कर्तार आत्मा केवल तुज लोक मैंने भावती कौन ना ये लोकटा कला ये गलते दरकार से भाव सपंती क्या सत्राज समस्त अभिशाप दौंस आठ जुगुर आम कृष्ण फेरले ना ये लोकटा हो अभिशाप दौंस सत्राज तक सपन तस्ते दुखित द्वारक कस द्वारकवासी मैंने यही भाव दुखित है एक से मैंने उपतस्तु चंद्रभागा चंद्रभागा देवी को पत्नी जा पूजा कर दुर्गा कृष्ण उपलब्ध है दुर्गा पाकु जाकरी कहीं जाइंट ना भगवान कृष्ण को प्राप्त हाँपी कृष्ण उपलब्ध है तेणु ये श्लोक आलोचना करोचना करवा ना तेणु आज आम ये श्लोक पाइबा बर्तमान यही भाव में जो दुर्गा चंद्रभागा पूजा चली जे मन हूँ सी सत्राजित कला तार सर्वनाश हो यही भाव विभिन्न प्रकार अभिशाप कि कौन दौन द्वारकावासी मैंने अनेक लक्ष लक्ष कोटि कोटी द्वारकावासी अच्छा गणना करें कौलु तीन कोटी अठाशी लक्ष द्वारका जो मैंने आचार्य मान रही केवल आचार्य मान कथा थर कही से आम जिते थर कहल मन रोनी आम एक्जाक्ट नंबरटा ये वर्णना कर दर्शन स्कंद नवम अध्याय द्वारकावासी मान संख्या कौन कह केवल जदुमान जादव मान जदुकूल आचार्य मान संख्या होती तीन कोटी अठाशी लक्ष से अनुसार आम चिंता करवा जादववासी मैंने के आम चिंता करें तेणु समस्त किए कौन सब अभिशाप दौर सपंती किए कौन सब अभिशाप दौर एने पूजा कर दुर्गा देवी चंद्रभागा पूजा करे आम कृष्ण आम फेरी पाइबु के भाव में दुर्गा देवी प्रार्थना करी भाव चलुला बेले से ही समय कथाटी कह तेषांतु देवी उपस्थान तेषां कहले से द्वारकावासी मानकर से मानक निकट तू तू कहले से मैंने जो चिंता करूँ नई हम कहल से भावुले कौन हो पारे नई पारे कृष्ण आम चलीगले चिंता करुले किंतु आनंद प्रदान करने देवी उपस्थान देवी स्थान देवी उपस्थान जिते बड़े से पूजा कर देवी चंद्रभागा पूजा कर स्थान उपस्थान से स्थान प्रत्यादिष्टा सीसा सच प्रत्यादिष्टा दुर्गा देवी से कौन अनुमोदन कले तांकर जो पूजा करुले आम कृष्ण को प्राप्त होबू से प्रत्यादिष्टा से अनुमोदन कले आशीषा से आशीर्वाद प्रदान कले हाँ तुम कृष्ण को प्राप्त हो यही भाव में दुर्गा देवी आशीष प्रदान कले सच आशीषा सच कहले दुर्गा देवी ना किए दुर्गा देवी सा हवा कथा स कहीं तेणु जहाँ भी हो सच यही भाव में प्रा हाँ सहज कहले भगवान आसवे सहज जहाँ प्रार्थना करीकृष्ण सहज सी आँचीगले सहज प्रभुर्भु सिद्धार्थ से मध्य भगवान आस कौन आविर्भाव प्रभुर्भु प्रादुर्भव भगवान कृष्ण आसी पहुँचीगले एम प्रार्थना करुले आम जब गोटे भगवान प्रार्थना करुचे से प्रार्थना जब आम पूरण होगा के आनंद आम न हो जो मानक पूरण न हो तुम्हें बहुत मन दुख करेंगे ये गोटे कथा रही जोबले जर्मानी जो सेकेंड वर्ल्ड वॉर चलता जर्मानी हिटलर ये रही से समय जर्मानी लोक सबू भगवान प्रार्थना करते सब जो मैंने स्वामी सब जाते युद्ध को सीमान सब बंची फेरिका फेरिका आसत यही प्रार्थना करते कि सब मृत्युबरण कले ମୃତ୍ୟୁବରଣ କଲା ପରେ ଏମାନେ ସବୁ ନାସ୍ତିକ ହେଇଗଲେ, ଗୋଟେ ଘଟଣା ଅଛି। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଚତୁର୍ବିଧା ବଦନ୍ତି ମାନ ଜନ ସୁକୃତି ନ ଅର୍ଜୁନ ଆର୍ତ ଜିଜ୍ଞାସୁର ଥାନ୍ତି ଜ୍ଞାନୀ ଚ ଭରତର୍ଷଭ। ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି, ଯେଉଁମାନେ ସୁକୃତିବାନ। ସାଧାରଣତଃ ଲୋକମାନେ ଦୁଷ୍କୃତିବାନ ହୋଇଥିବାରୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ଏଇ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି। ସେମାନେ ହେଉଛନ୍ତି କିଏ? ଆର୍ତ, ମାନେ ଦୁଃଖରେ ପଡ଼ିକିରି ଯେ ଭଗବାନଙ୍କ ଶରଣରେ ଯାଆନ୍ତି। ଜିଜ୍ଞାସୁ, ଯେ ଜିଜ୍ଞାସା କରୁଛନ୍ତି ଭଗବାନ ବିଷୟରେ ଜାଣିବା ପାଇଁ ଜିଜ୍ଞାସା କରୁଛନ୍ତି। ଏବଂ ଯେଉଁମାନେ ଜ୍ଞାନୀ, ଜ୍ଞାନ ତାଙ୍କର ଅଛି, ଜ୍ଞାନ ମାଧ୍ୟମରେ ଭଗବାନ ଜାଣିବା ପାଇଁ ଚାହୁଁଛନ୍ତି। ଏବଂ ଅର୍ଥାର୍ଥୀ, ଯେଉଁମାନେ ଅର୍ଥ ଆବଶ୍ୟକ କରନ୍ତି। ତେଣୁ ଏଇ ଚାରିଜଣଙ୍କ ଭିତରେ ଭଗବାନ କହୁଛନ୍ତି ଜ୍ଞାନ ତେଷା, ସେମାନେ ସମସ୍ତେ ଉଦାହର, କିନ୍ତୁ ତାଙ୍କ ଭିତରେ ଜ୍ଞାନୀ ହେଉଛନ୍ତି ଭଗବାନଙ୍କ ପ୍ରିୟ। ଜ୍ଞାନୀ ଏକ ଭକ୍ତା ଯୁକ୍ତ, ଯେଉଁମାନେ ଭକ୍ତିରେ ଯୁକ୍ତ ହୋଇଛନ୍ତି ସେମାନେ ଭଗବାନଙ୍କ ପ୍ରିୟ। ତେଣୁ ଆମର କଥା ହେଉଛି, ଯେଉଁମାନେ ଆର୍ତ ଦୁଃଖରେ ପଡ଼ିକିରି ଭଗବାନ ଶରଣ ଡାକୁଛନ୍ତି, ଭଗବାନ ସମସ୍ତଙ୍କର କାମନା ପୂରଣ କରୁଛନ୍ତି କି? ଯେଉଁମାନେ ଯେମିତି ଗଜରାଜ ଯେ ଆମେ ଆମର ଯେଉଁ ଶାଲ ବେଗଙ୍କ ପ୍ରାର୍ଥନାରେ ଶୁଣୁଛେ, ଭଗବାନ ତାଙ୍କର ସବୁ କାମନା ପୂରଣ କରୁଛନ୍ତି।
ଗଜରାଜ ଚିନ୍ତା କଲା ଖାଇ ଗୋର ଜଳେଣା ଚକ୍ର ବେଶୀ ନକ୍ର ନାଶି ଉଧରିଲ ଆପଣ ଆହେ ନୀଳ ଶୈଳ।
ଗଜରାଜ ଭଗବାନ ପ୍ରାର୍ଥନା କରିଥିଲା, ତେଣୁ ଭଗବାନ ତାଙ୍କର ପ୍ରାର୍ଥନା ପୂରଣ କରିଥିଲେ, ଭଗବାନ ଆସି ପହଞ୍ଚିଗଲେ, ଭଗବାନ ତାଙ୍କୁ ଉଦ୍ଧାର କରିଥିଲେ, ଏସବୁ କଥା ରହିଛି। କିନ୍ତୁ ସବୁ ସମୟରେ ପ୍ରାର୍ଥନା ପୂରଣ ନ ହୋଇପାରେ। ଭଗବାନ କିଭଳି ଭାବରେ କାର୍ଯ୍ୟ କରିବେ ଆମେ ସେମିତି କହିପାରିବା ନାହିଁ, ଡାଇରେକ୍ଟ କହିପାରିବା ନାହିଁ। ଆମେ ଯଦି ଦେଖୁଛେ ଯେତେବେଳେ ଆମର ଶ୍ରୀଶ୍ରୀମଦ ପୂଜନୀୟ ଶ୍ରୀଶ୍ରୀମଦ ଭକ୍ତିଚାରୁ ମହାରାଜ ଆମେରିକା ଯାଇଥିଲେ, ସେହି ସମୟରେ ତାଙ୍କୁ କରୋନାରେ ସେ ପୀଡ଼ିତ ହୋଇଗଲେ। ତେଣୁ ସମଗ୍ର ପୃଥିବୀବାସୀ ସମସ୍ତେ ତାଙ୍କର ଜୀବନ ପାଇଁ ଭଗବାନ ପ୍ରାର୍ଥନା କରିଥିଲେ, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ। ତେଣୁ ତା ସତ୍ତ୍ୱେ ମଧ୍ୟ ସେ ଚାଲିଗଲେ, କିନ୍ତୁ ତାହାର ଅର୍ଥ ନୁହଁ ଯେ ଭକ୍ତ କହିବା ଭଗବାନ କେହି ନାହାନ୍ତି, ଭଗବାନ କେହି ନାହାନ୍ତି। ମୋତେ ଜଣେ ପ୍ରଶ୍ନ ପଚାରିଥିଲେ, କହିଲେ ଏତେ ସବୁ ସାରା ପୃଥିବୀର ଭକ୍ତମାନେ ସବୁ ପ୍ରାର୍ଥନା କଲେ, କ'ଣ ଭଗବାନ ରକ୍ଷା କରିପାରିଲେନି ତାଙ୍କୁ? ଏଇ ଭାବନାଟା ଆସିବ, ତେଣୁ କେଉଁଠି ଭଗବାନ ତାଙ୍କର କାମନା ପୂରଣ କରୁଛନ୍ତି, କେଉଁଠି ପୂରଣ କରୁନାହାନ୍ତି? ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି, ଯେଉଁମାନେ ଷଡ଼ାଙ୍ଗ ଶରଣାଗତି ହେବେ ଯାହାର, ତାହାର ପ୍ରାର୍ଥନା ଶୁଣେ ଶ୍ରୀ ନନ୍ଦ କୁମାର। ଯେଉଁମାନେ ସେହିଭଳି ଭାବରେ ଶରଣରେ ଯାଇଛନ୍ତି, ଭଗବାନଙ୍କୁ ଶରଣାଗତି ନେଇଛନ୍ତି, ଶରଣାଗତି କ'ଣ କ'ଣ ନା କ'ଣ ଯେଉଁଟାକ ଆନୁକୂଲ୍ୟସ୍ୟ ସଂକଳ୍ପ ପ୍ରତିକୂଳସ୍ୟ ବର୍ଜନମ୍ ରଖିଷ୍ୟତି ଇତି ବିଶ୍ୱାସ ଗୁପ୍ତୁତେ ବର୍ଣ୍ଣ ତଥା ଆତ୍ମନିକ୍ଷେପ କାର୍ପଣେ ସର୍ବିଧା ଶରଣାଗତି। ଏ ଛଅ ପ୍ରକାର ଶରଣାଗତି ରହିଛି। ଆନୁକୂଲ୍ୟସ୍ୟ ସଂକଳ୍ପ, ଭଗବାନଙ୍କର ଯେଉଁଟା ଅନୁକୂଳ ସେହି ଅନୁସାରେ ଆମେ ଗ୍ରହଣ କରିବା, ସେହି କାର୍ଯ୍ୟ କରିବା, ଏବଂ ଯାହା ଆମେ ଭକ୍ତି ମାର୍ଗରେ ଯେଉଁଟା ଅନୁକୂଳ ସେଇଟା ଗ୍ରହଣ କରିବା, ପ୍ରତିକୂଳକୁ ବର୍ଜନ କରିବା। ଆନୁକୂଲ୍ୟସ୍ୟ ସଂକଳ୍ପ ପ୍ରତିକୂଲ୍ୟସ୍ୟ ବର୍ଜନମ୍ ରକ୍ଷିଷ୍ୟତି ଇତି ବିଶ୍ୱାସ ଗୋତୃତେ ବର୍ଣ୍ଣ ତଥା, ଏ ବିଶ୍ୱାସ ରଖିବାକୁ ପଡ଼ିବ, ଭଗବାନ ନିଶ୍ଚିନ୍ତ ରକ୍ଷା କରିବେ। ଏବଂ ଗୋତୃତେ ବର୍ଣ୍ଣ ତଥା, ଗୋତୃତେ କହିଲେ ଭଗବାନ ଆମକୁ ରକ୍ଷା କରିବେ, ସୁରକ୍ଷା ହେବା ଆମର ଭରଣ ପୋଷଣ କରିବେ। ଗୋତୃତେ ବର୍ଣ୍ଣ ତଥା, ଭଗବାନ ବରଣ କରିବେ ଆମକୁ ପୋଷଣ କରିବେ, ଏଇ ଭାବନା ରହିଛି। ଶରଣାଗତିର ଏସବୁ ବିଭିନ୍ନ ପ୍ରକାର ରହିଛି, ଛଅଟି ରହିଛି ଉପାୟ, ଛଅଟି ରହିଛି ବିଭାଗ ରହିଛି ଶରଣାଗତିର। ରକ୍ଷାସ୍ଥିତି ବିଶ୍ୱାସ ଭକ୍ତିରେ ବରଣ ତଥା ଆତ୍ମନିକ୍ଷେପ କାର୍ପଣ୍ୟ, ଆତ୍ମନିକ୍ଷେପ ସମ୍ପୂର୍ଣ୍ଣ ଭାବରେ ଭଗବାନ ପାଖରେ ଯେଉଁମାନେ ସରେଣ୍ଡର ହୋଇଛନ୍ତି ବା ଶରଣରେ ଯାଇଛନ୍ତି, ଏବଂ କାର୍ପଣ୍ୟ ବହୁତ ଦିନ ଭାବ ଯେଉଁମାନଙ୍କ ରହିଛି, ଏଇଟା ଶରଣାଗତି ଷଡ଼ବିଧା, ଏ ପ୍ରକାର ଛଅଟି ଶରଣାଗତି ରହିଛି। ତେଣୁ ଆମର ଆଚାର୍ଯ୍ୟମାନେ କହନ୍ତି ଷଡ଼ଙ୍ଗ ଶରଣାଗତି ହୈବ ଯାହାର ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର। ଯାହାଙ୍କର ଛଅଟି ପ୍ରକାର ଶରଣାଗତି ରହିଛି ତାଙ୍କର ପ୍ରାର୍ଥନା ଶୁଣିବେ ବାବା। କିନ୍ତୁ ଆଜି ବହୁତ ତତ୍ତ୍ୱ ରହିଛି ଆ ଭିତରେ, ଆମେ ଏକ୍ଜାକ୍ଟ କହିପାରିବାନି କାହିଁକି ଯେଉଁ ନେଇଗଲେ ମହାରାଜଙ୍କର ଷଡ଼ବିଧା ଶରଣାଗତି ନଥିଲା, ମହାରାଜଙ୍କ ପ୍ରାର୍ଥନା କରୁଥିଲେ, ସବୁ ଜିନିଷଟା ସବୁବେଳେ ବାହାରେ ବୁଝି ହେବ ନାହିଁ। ତେଣୁ ଆମେ ପ୍ରତି ଜିନିଷ ମାନେ ବିଭିନ୍ନ ପ୍ରକାର ରହିଛି, ଆଙ୍ଗେଲ ରହିଛି, ଗୋଟେ ଜିନିଷକୁ ଦେଖିବା ପାଇଁ ବିଭିନ୍ନ ପ୍ରକାର ମାର୍ଗ ରହିଛି, କି କେଉଁଭଳି ଭାବେ ଦେଖିପାରିବ, କି କେଉଁଭଳି ଭାବେ ଦେଖିପାରିବ, ବିଭିନ୍ନ ପ୍ରକାର ମାର୍ଗ ରହିଛି। ତେଣୁ ତାହାର ଆଉ ଗୋଟେ ମାର୍ଗ ଆମେ କହିବା, ଆମର ଯେଉଁ ମହାରାଜ ଚାଲିଗଲେ ସେ ପ୍ରସଙ୍ଗ ଯେତେବେଳେ ଆସୁଛି ଆମେ କହିବା, ଭଗବାନ ତାଙ୍କୁ ପ୍ରମୋସନ ପ୍ରଦାନ କଲେ, ତାଙ୍କ ଧାମକୁ ନେଇଗଲେ ଭଗବାନ, ଏଇଟା କ'ଣ ପନିସମେଣ୍ଟ ହେଲା, ସମସ୍ତ ପ୍ରାର୍ଥନା ଶୁଣିଲେ ନାହିଁ, ସେ ଭଗବତ ଧାମ ନେଇଗଲେ ତାଙ୍କର, ଭଗବାନ ନା ତାଙ୍କର ପ୍ରିୟ ବ୍ୟକ୍ତିଙ୍କୁ ନେଇଗଲେ ଭଗବାନ। ଭଗବାନଙ୍କ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ, ଭଗବାନ କାହିଁକି ଏଭଳି କଲେ, ଯେଉଁମାନେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏଇଭଳି ଭାବରେ କହିବେ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସବୁ ପରିସ୍ଥିତିକୁ ସେ ଭଗବାନଙ୍କ କୃପା ବୋଲି ମାନିବେ, ପ୍ରାର୍ଥନା ପୂରଣ ନହେଲେ ମଧ୍ୟ ଭଗବାନ କୃପା, ଏଇଭଳି ଭାବରେ ସେମାନେ ମାନିବେ। କିନ୍ତୁ ଯାହାବି ହଉ, ଆମର କହିବାର ଉଦ୍ଦେଶ୍ୟ ହେଉଛି ଯଦି ଜଣେ ପ୍ରାର୍ଥନା କରୁଛନ୍ତି ଏବଂ କିନ୍ତୁ ଆମର କହିବା କଥା ହେଉଛି ଯେ ଭଗବାନ ଦୁଃଖରେ ପଡ଼ିକି ଜଣେ ଭଗବାନ ସ୍ମରଣ କଲେ ସେଇଟା ଇଟ୍ସେଲ୍ଫ ଭଗବାନଙ୍କ ଯେଉଁ ସ୍ମରଣ ହେଲା ସେଇଟା ସେ ତାହା ସେଇ କଥା ହିଁ ଏଇ ଗୋଟେ ମାନେ ତାଙ୍କର ବଡ଼ ଭାଗ୍ୟ, ଗୋଟେ ସୌଭାଗ୍ୟ, ତାଙ୍କର ଦୁଃଖରେ ପଡ଼ିକିରି ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ ସେ ଦୁଃଖ ଦୂର ହେଉ କି ନ ହେଉ, ଭଗବାନଙ୍କ ସ୍ମରଣ କଲା ମାନେ ସିଏ ତାଙ୍କର ଶ୍ରେଷ୍ଠ ବସ୍ତୁ ପ୍ରାପ୍ତ ହେଲେ, ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ ହେଲେ। ଗୋଟେ କଥା ରହିଛି, ଏଇଟା କେଉଁଠି ରହିଛି, କେଉଁ ପୁରାଣରେ, ନୃସିଂହ ପୁରାଣରେ ରହିଛି, ଜଣେ ମେଛ ବ୍ୟକ୍ତି ଜଙ୍ଗଲରେ ଯାଉଥିଲା ବେଳେ ସେ ସମୟରେ ଗୋଟେ ବାରହା ତାଙ୍କୁ ଆକ୍ରମଣ କଲା, ବାରହା ଯେତେବେଳେ ଆକ୍ରମଣ କଲା ସେତେବେଳେ ସେ ହାରାମ କହିକିରି ହାରାମ ହାରାମ କେତେଥର କହିକିରି ସେ ମୃତ୍ୟୁବରଣ କଲେ, ହାରାମ ଯେଉଁ କହିଲେ ତାଙ୍କ ବିରୁଦ୍ଧରେ କ୍ରୋଧ ପ୍ରକାଶ କରି କହିଲେ, ସେ ଯେଉଁ ବରାହା ତାଙ୍କୁ ଆକ୍ରମଣ କଲା ସେ ବରାହା ଉପରେ କ୍ରୋଧ ପ୍ରକାଶ କରି ହାରାମ କହିକି ସେ ମୃତ୍ୟୁବରଣ କଲେ, କିନ୍ତୁ ତାଙ୍କ ଅଜାଣତରେ ଭଗବାନଙ୍କର ନାମ ରହିଗଲେ, ଏଇଟା ରାମ ହାରାମ କହିଲେ ଏଠି ରାମଙ୍କର ନାମ ଆସିଗଲା। ଏଇଟା ପୁରାଣ ବର୍ଣ୍ଣନା କରାଯାଇଛି, ନୃସିଂହ ପୁରାଣରେ ସେ ଭଗବତ ଧାମ ପ୍ରାପ୍ତ ହେଲେ, ଏଇଭଳି ଭାବ ଭଗବାନଙ୍କର ଯେଉଁ ନାମ ଗ୍ରହଣ କରି ତାଙ୍କ କଥା କ'ଣ କହିବା। ତେଣୁ ଯାହା ହେଉ ଆମର କହିବା କଥା ହେଉଛି ଯେଉଁମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଗଲା ତାଙ୍କର କିଭଳି ଭାବରେ ଆନନ୍ଦ ନ ହେବ, ଆଜି ଏଇଠି ମଧ୍ୟ ସେଇଭଳି ଭାବରେ ସେମାନେ ଯେଉଁ ପ୍ରାର୍ଥନା କରୁଛନ୍ତି, ଚନ୍ଦ୍ରଭାଗାଙ୍କୁ ପ୍ରାର୍ଥନା କରୁଛନ୍ତି ଆମ କୃଷ୍ଣଙ୍କୁ ଆମେ ଫେରିପାଇବୁ କିଭଳି ଭାବରେ, ଏଇଭଳି ଭାବରେ କହୁଥିଲା ବେଳେ ସେମାନଙ୍କୁ ଆଶିଷ ପ୍ରଦାନ କଲେ, ପ୍ରତ୍ୟାଦିଷ୍ଟା ଆଶିଷା ସଚ ଭଗବାନ କୃଷ୍ଣ ଆସି ପହଞ୍ଚିଗଲେ, ପ୍ରାଦୁର୍ଭବ ସିଦ୍ଧାର୍ଥ ତାଙ୍କର ଅର୍ଥ ସିଦ୍ଧାର୍ଥ ମାନେ ଯେଉଁ ମନୋଭାବ କରିଥିଲେ ସେଇଟା ପୂରଣ କଲେ ଭଗବାନ, ପ୍ରାଦୁର୍ଭବ ଭଗବାନ ଆସି ପହଞ୍ଚିଗଲେ, ପ୍ରାଦୁର୍ଭବ ସଦାରୁ ହର୍ଷେନ ହରି, ଆଉ ଗୋଟେ ବୋନସ ତାଙ୍କୁ ମିଳିଲା, ସେ ଚାହୁଁଥିଲେ କୃଷ୍ଣ ଆମର ଫେରି ଆସନ୍ତୁ, ସେ ଚାହୁଁନଥିଲେ କୃଷ୍ଣ ତାଙ୍କ ପତ୍ନୀଙ୍କ ସହିତ ଆସନ୍ତୁ ବୋଲି, ବା ଆଉ ଗୋଟେ ପତ୍ନୀଙ୍କ ସହିତ, ସେମାନେ ଜାଣିନଥିଲେ ଆଉ ଏଇଭଳି ଭାବରେ ବିବାହ ହେବ, ଏସବୁ ଘଟଣା ହେଇଯାଇଛି ଆ ଭିତରେ, ତାଙ୍କର ବିୟଣ୍ଡ ଏକ୍ସପେକ୍ଟେସନ ଭଗବାନଙ୍କୁ ପ୍ରାର୍ଥନା କଲେ ଆମେ, ସେଥିପାଇଁ ଏଇଟା କୁହାଯାଏ ବିଭିନ୍ନ ପ୍ରକାର କାମନା ନେଇକିରି ଭଗବାନ ପ୍ରାର୍ଥନା କରିବାକୁ ମନା କରାଯାଇଛି। ଧ୍ରୁବଙ୍କର ଯେତେବେଳେ ଆମେ କହୁଥିଲେ ଯେଉଁ ଭାଗବତ ସମ୍ପୂର୍ଣ୍ଣ ଭାଗବତ କହୁଥିଲେ, ଧ୍ରୁବଙ୍କ କଥା ସେଠି ଆସିଛି, ଧ୍ରୁବ ଚାହୁଁଥିଲେ ଗୋଟେ ବିରାଟ ବଡ଼ ରାଜ୍ୟ, ତାଙ୍କର ପିତା ଉତ୍ତାନବାଦଙ୍କ ପିତା ସ୍ୱାମୀ ମନୁଙ୍କ ପିତା ବ୍ରହ୍ମା ତାଙ୍କଠାରୁ ମଧ୍ୟ ଆହୁରି ବଡ଼ ରାଜ୍ୟ ଚାହୁଁଥିଲେ, ଏତେ ବିରାଟ ରାଜ୍ୟ ଚାହୁଁଥିଲେ ସିଏ, କିନ୍ତୁ ଭଗବାନ ଯେତେବେଳେ ପ୍ରଦାନ କଲେ ଧ୍ରୁବ ଲୋକ ସେତେବେଳେ ସେ ମନ ଦୁଃଖରେ ଫେରିଲେ, ଭଗବାନ ପ୍ରଦାନ କଲେ ଧ୍ରୁବ ଲୋକ କିନ୍ତୁ ସେ ମନ ଦୁଃଖ କଲେ, କାହିଁକି ନା ତାଙ୍କର ଭାବନାଟା ହେଉଛି ଭଗବାନଙ୍କୁ ମୁଁ ପ୍ରାପ୍ତ ହେଲି, ଭଗବାନ ନିଜକୁ ପ୍ରଦାନ କରିଥାନ୍ତେ, ସ୍ୱରାଜ୍ୟ ଯଚ୍ଛତୁ ଭଗବାନ ନିଜକୁ ପ୍ରଦାନ କରିଥାନ୍ତି, କିନ୍ତୁ ମୁଁ ମାଗିଲି କେତେ ଖଣ୍ଡ କାଚର ପ୍ରାପ୍ତ ହେବା ପାଇଁ ଯାଇଥିଲି ଏବଂ ସେତିକି ଗ୍ରହଣ କଲି, କାଚ ବିଚିନ୍ନ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାର୍ଥ ସିଂ ବରଣ ଯାହା ମୁଁ କେତେକ କାର୍ଯ୍ୟର ଅନ୍ୱେଷଣ ଯାଇଥିଲି, ତେଣୁ ମୁଁ ଆଉ କିଛି ଚାହୁଁନାହିଁ, ମନା କରିଥିଲେ, କିନ୍ତୁ ତଥାପି ଭଗବାନ ପ୍ରଦାନ କଲେ। ତେଣୁ ଭଗବାନ ସହିତ କୌଣସି ଭୌତିକ ବସ୍ତୁ ସମାନ ହୋଇପାରିବ ନାହିଁ, ଭୌତିକ ବସ୍ତୁ କଥା ଛାଡ଼ନ୍ତୁ, ଏମିତିକି ମୁକ୍ତି ମଧ୍ୟ ସମାନ ହୋଇପାରିବ ନାହିଁ। ସେଥିପାଇଁ ଭଗବାନ କପିଳଦେବ କହିଲେ ମା ଦେବଭୂତିଙ୍କୁ, ସାରୁପ୍ୟ ଶାସ୍ତି ସାରୁପ୍ୟ ସାମୁପ୍ୟେକ ତୁମ ପିଉତ ଦିଏ ମାନଙ୍କ ଗୁଣନ୍ତି ବିନା ସେବନ ଜନା। ପାଞ୍ଚ ପ୍ରକାର ମୁକ୍ତି ରହିଛି। ସାଲୋକ୍ୟ ଭଗବାନ ଯେଉଁ ଲୋକରେ ବାସ କରନ୍ତି, ସେଇ ଲୋକରେ ବାସ କରିବାଟା ହେଉଛି ଗୋଟେ ସାଲୋକ୍ୟ ମୁକ୍ତି ପ୍ରାପ୍ତ ହେଲେ, ଭଗବାନ ଭଳି ରୂପ ସେମାନେ ପ୍ରାପ୍ତ ହେବେ, ସାଜୁଝିଅ ଭଗବାନ ଭଳି ଭଗବାନ ସହିତ ଯୁକ୍ତ ହୋଇଯିବେ, ଯେଉଁ ଭଗବାନ ସହିତ ଶରୀରରେ ଲୀନ ହୋଇଯିବେ ବା ବ୍ରହ୍ମରେ ଲୀନ ହୋଇଯିବେ। ସାଜୁଝ ଦୁଇ ପ୍ରକାର ମୁକ୍ତି ରହିଛି, ଈଶ୍ୱରେ ବ୍ରହ୍ମେ ସାଜୁଝିଅ ଦୁଇ ପ୍ରକାର ରହିଛି। ତେଣୁ ଏହିଭଳି ଭାବରେ ଶାସ୍ତ୍ରୀ ଭଗବାନ ଭଳି ଶକ୍ତି ସେମାନେ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ପାଞ୍ଚ ପ୍ରକାର ମୁକ୍ତି ଭଗବାନ ପ୍ରଦାନ କଲେ ମଧ୍ୟ ସେମାନେ ନିଅନ୍ତି ନାହିଁ, ଗ୍ରହଣ କରନ୍ତି ନାହିଁ, ଯେମାନେ ଭଗବାନ ଭକ୍ତ। ଏ ଭୌତିକ କାମନା କ'ଣ କହିବା, ଆମେ ଧର କହୁଥିଲୁ ଭାଗବତୀ ଶ୍ଳୋକଟି ଅଛନ୍ତି, ଯେଉଁମାନେ ଏକାନ୍ତ ଭକ୍ତ ସେମାନେ ଯଦି କୁହାଯିବ, ବହୁତ ସୁନ୍ଦର ସେ ଶ୍ଳୋକଟି ଅଛନ୍ତି, ଯଦି କୁହାଯିବ ତୁମକୁ ପୃଥିବୀର ସବୁକିଛି ଧନ ଦିଆଯିବ, ଯେତେ ଧନ ରହିଛି, ଆମେ ବହୁତ ବିଲିୟନର୍ସ ରହିଛନ୍ତି, ବହୁତ ଧନୀ ବ୍ୟକ୍ତି ରହିଛନ୍ତି, ୱାର୍ଲଡ ରିଚେଷ୍ଟ ପର୍ସନ ସବୁ ରହିଛନ୍ତି, ତେଣୁ ସେହିଭଳି ଭାବରେ ଜଣେ ଭୌତିକ ଜଗତରେ ଯେତେ ଧନ ରହିଛି ଜଣେ ସମସ୍ତଙ୍କୁ ଦିଆ ସବୁ ସେ ଧନ ଦିଆଯିବ, ଗୋଟେ କଣ୍ଡିସନରେ ଦିଆଯିବ, କ'ଣ ନା ତ୍ରିଭୁବନ ବିଭବ ଏତବେପି ଅକୁଣ୍ଠ ସ୍ମୃତି ଅଜିତାତ୍ମ ଅସୁରାଦିଭିର୍ ବିମୁଗ୍ୟାତ୍ ନ ଚଳତି ଭଗବତ ପଦାର ବିନ୍ଦାତ୍ ଲବ ନିମିଷାର୍ଦ୍ଧମପି ମପି ଯହ ସବୈଷ୍ଣବ ଆଗ୍ରହ। ଇଏ ହେଉଛି ଶ୍ରେଷ୍ଠ ବୈଷ୍ଣବ। ତ୍ରିଭୁବନ ବିଭବ ହେତବେ ଅପି ଅକୁଣ୍ଠ, ତିନି ଭୁବନର ଖାଲି ପୃଥିବୀର ନୁହଁ, ତିନି ଭୁବନରେ ଯେତେ ଐଶ୍ୱର୍ଯ୍ୟ ରହିଛି, ବ୍ରହ୍ମଲୋକଠୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ ଅନେକ ଐଶ୍ୱର୍ଯ୍ୟ ରହିଛି, ଏସବୁ ଐଶ୍ୱର୍ଯ୍ୟ ବିଭବକୁ ଜଣକୁ ପ୍ରଦାନ କରାଯିବ ଗୋଟେ କଣ୍ଡିସନରେ, କ'ଣ ନା ସ୍ମୃତି ଅଜିତାତ୍ମ ସୁରାଦିଭିର ବିମୁଗ୍ୟାତ୍ ନ କ'ଣ ଗୋଟିଏ ଲବ ନିମିଷାର୍ଦ୍ଧମପି, ଗୋଟିଏ ନିମିଷ ଗୋଟେ ଲବ, ସେକେଣ୍ଡରୁ ଏଗାର ଭାଗରୁ ଭାଗକୁ ଗୋଟେ କହନ୍ତି ଲବ ବୋଲି, ବା ତାଠାରୁ ଆହୁରି କମ୍ ସମୟ ତାକୁ କୁହାଯିବ ତୁମେ ଟିକେ ସ୍ମୃତି ଅଜିତା ଭଗବାନ ଠାରୁ ଭୁଲିଯିବ, ଭଗବାନଙ୍କୁ ଭୁଲିଯିବ, ଭଗବତ ପଦାରବିନ୍ଦ ନ ଚଳତି, ଭଗବାନ ଠାରୁ ସ୍ମୃତି ଟିକେ ଫେରେଇ ନେବ, ଭଗବାନଙ୍କୁ ସ୍ମରଣ କରିବ ନାହିଁ ଏତିକି ସମୟ, କିନ୍ତୁ ସେତିକି ସମୟ ମଧ୍ୟ ସେ ରାଜି ହେବେ ନାହିଁ। ଇଏ ହେଉଛି ବୈଷ୍ଣବ ଆଗ୍ରହ, ଇଏ ହେଉଛି ଶ୍ରେଷ୍ଠ ବୈଷ୍ଣବ। ଗୋଟିଏ ଲବ ମଧ୍ୟ ଭଗବାନଙ୍କୁ ଭୁଲିଯିବେ ନାହିଁ, ଏଇ କଣ୍ଡିସନରେ ସମଗ୍ର ତ୍ରିଭୁବନର ବିଭବ ଦେଲେ ମଧ୍ୟ ସେ ଗ୍ରହଣ କରିବେ ନାହିଁ, ବୈଷ୍ଣବ ଆଗ୍ରହ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ କୌଣସି କାମନା କରନ୍ତି ନାହିଁ, ସବୁଦିନ ଆମେ ପ୍ରାର୍ଥନା କରୁଛୁ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ନବଦୀଶ କାମ ହେ ମମ ଜନ୍ମନି ଜନ୍ମନିଶ୍ୱରେ ଭଗବତା ଭକ୍ତି ରହିତ ବିତେ। ଧନ ଧନ ଇତ୍ୟାଦି କିଛି ଦରକାର ନାହିଁ, ଏହିଭଳି ଭାବେ ପ୍ରାର୍ଥନା କରୁଛୁ ଆମେ ସବୁଦିନେ, ମହାପ୍ରଭୁ ଶିକ୍ଷା ଦେଇଛୁ କେମିତି ଆମେ ଭଗବାନ ପ୍ରାର୍ଥନା କରିବା, ମହାପ୍ରଭୁ ନିଜେ ଶିକ୍ଷା ଦେଇଛନ୍ତି ଆମକୁ, ଭଗବାନ ସିଏ ଭକ୍ତ ରୂପରେ ଆସିକରି ଭଗବାନଙ୍କୁ କେମିତି ପ୍ରାର୍ଥନା କରିବାକୁ ହେବ ସେଇଟାକୁ ସେ ଶିକ୍ଷା ଦେଉଛନ୍ତି। ତେଣୁ ଏଠି କୁହାଯାଉଛି ଯେ ଭଗବାନଙ୍କୁ ସେମାନେ ପ୍ରାପ୍ତ ହେବା ପାଇଁ ସେମାନେ କୌଣସି ଭୌତିକ କାମନା ନେଇକି ଯାଇନଥିଲେ, ଭଗବାନ ପ୍ରାପ୍ତ ହେବା ପାଇଁ ଚାହିଁଥିଲେ, ଦୁର୍ଗାଦେବୀଙ୍କୁ ପ୍ରାର୍ଥନା କରୁଥିଲେ ଚନ୍ଦ୍ରଭାଗାଙ୍କୁ, ତେଣୁ ସେ ଯେଉଁ ପ୍ରାର୍ଥନା କରୁଥିଲେ କୃଷ୍ଣଙ୍କୁ ପ୍ରାପ୍ତ ହେବା ପାଇଁ, ଆଜି ତାଠାରୁ ଅଧିକ ପ୍ରାପ୍ତ ହେଲେ ଆମର ଚିନ୍ତାର ବାହାରେ ଭଗବାନ ପ୍ରଦାନ କରନ୍ତି। ଆମର କଥା ଅଛି ଆମେ ଦୁଇ ହାତ ଅଛି ରହିଛି ଆମେ ଗ୍ରହଣ କରିବା ପାଇଁ, ଦୁଇଟି ହାତ ଭଗବାନ ଦେଇଛନ୍ତି, କିନ୍ତୁ ଭଗବାନ ଦେବେ ଛପର ପାଡ଼ିକି ଦିଅନ୍ତି ବୋଲି କୁହାଯାଏ କଥା ରହିଛି। ଆମେ ବିୟଣ୍ଡ ଏକ୍ସପେକ୍ଟେସନ୍ ଭଗବାନ ଯେଉଁ ପ୍ରଦାନ କରନ୍ତି, ତେଣୁ ଏହିଭଳି ଭାବରେ ପ୍ରାଦୁର୍ଭବ ସିଦ୍ଧାର୍ଥ ତାଙ୍କର ସିଦ୍ଧ ହୋଇଗଲା, ତାଙ୍କର ଯେଉଁ କାମନା କରୁଥିଲେ ସେଇଟା ପୂରଣ ହୋଇଗଲା। ତେଣୁ ଭଗବାନ ସଦାରୋ ହର୍ଷେନ ହରି, ସଦାରୋ ଦାରା ପତ୍ନୀଙ୍କ ସହିତ ଭଗବାନ ଆସି ଉପସ୍ଥିତ ହୋଇଗଲେ, ସଦାରୋ ପତ୍ନୀଙ୍କ ସହିତ ଭଗବାନ ଆସି ଉପସ୍ଥିତ ହୋଇଗଲେ, ଗୋଟେ ସେକେଣ୍ଡ ମ୍ୟାରେଜ୍ ହୋଇଗଲା ଭଗବାନ। ଏ ଜାମ୍ବବତୀଙ୍କୁ ବିବାହ କଲେ ଦ୍ୱିତୀୟ ବିବାହ ହୋଇଗଲା। ତାଙ୍କ ପତ୍ନୀଙ୍କ ସହିତ ଆସି ପହଞ୍ଚିଗଲେ ଭଗବାନ ଜାମ୍ବବତୀ। ପ୍ରଥମ ବିବାହ ପ୍ରଥମେ ହେଇଥିଲେ ରୁକ୍ମିଣୀ, ରୁକ୍ମିଣୀ ଦେଖୁଛନ୍ତି ଏ କିଏ ବୋଲି ଭାବୁଥିଲେ ରୁକ୍ମିଣୀ। ଭଗବାନ ତାପରେ କହିଥିଲେ ଏଇଭଳି ଭାବରେ ଘଟଣା ସବୁ ବର୍ଣ୍ଣନା କରାଯିବ। ତେଣୁ ଧାର ସଦାର ହର୍ଷେନ ହରି, ତେଣୁ ହରି ସେ ଭଗବାନ ହରି ସମସ୍ତଙ୍କୁ ହର୍ଷ, ସମସ୍ତଙ୍କ ଆନନ୍ଦ, କେତେ ଆନନ୍ଦ ନହେବ ତାଙ୍କର ଦ୍ୱାରକାବାସୀ ମାନଙ୍କର। ପ୍ରାର୍ଥନା କରୁଥିଲେ କିଭଳି ଭାବ, ଇଏ ହେଉଛି ଭଗବାନଙ୍କର ବ୍ୟବସ୍ଥା, ତାଙ୍କର ଭକ୍ତମାନଙ୍କ ପାଇଁ ଏଇଭଳି ଭାବ ବ୍ୟବସ୍ଥା କରନ୍ତି। ସେ ଦୁଃଖ ପ୍ରଦାନ କରନ୍ତି, ଦୁଃଖରେ ପଡ଼ିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା ଏବଂ ସ୍ମରଣ କଲେ ଭଗବାନ ସେ ଦୁଃଖକୁ ଦୂର କରିବେ। ଇଏ ହେଉଛି ଭଗବାନଙ୍କ ବ୍ୟବସ୍ଥା। ସମସ୍ତଙ୍କ ପାଇଁ ଏଇଟା କରିଛନ୍ତି, ସମସ୍ତେ ଭୌତିକ ଜଗତକୁ ଦୁଃଖାଳୟ କରିଛନ୍ତି। କାହିଁକି ନା ଦୁଃଖରେ ପଡ଼ିକରି ଆମେ ଭଗବାନଙ୍କୁ ସ୍ମରଣ କରିବା, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେ ଦୁଃଖରେ ପଡ଼ିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରନ୍ତି ନାହିଁ। କିନ୍ତୁ ଭଗବାନ ଏଇ ଭୌତିକ ଜଗତକୁ ଚାହିଁଥିଲେ ସୁଖାଳୟମ ଶାଶ୍ୱତମ କରିପାରିଥାନ୍ତି। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଦୁଃଖାଳୟମ ଅଶାଶ୍ୱତମ, ଭୌତିକ ଜଗତ ହେଉଛି ଦୁଃଖର ଆଳୟ ଏବଂ ଅଶାଶ୍ୱତ, ଜଣେ ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ରହିପାରିବ ନାହିଁ। ଏ ଭୌତିକ ଜଗତ ସବୁବେଳେ ରହିବ ନାହିଁ, ଦୁଃଖାଳୟମ ଅଶାଶ୍ୱତମ। ତେଣୁ ଏ ଯେଉଁ ରହିଛି ଦୁଃଖାଳୟମ, ଯେଉଁ ଦୁଃଖ ରହିଛି, ଅନେକ ପ୍ରକାର ଦୁଃଖ ରହିଛି, ଭଗବାନ କାହିଁକି ଦୁଃଖାଳୟମ କଲେ? ଭଗବାନ ବୈକୁଣ୍ଠ ଲୋକ ରହିଛି, ଯେଉଁଠି କୁଣ୍ଠା ନାହିଁ, କୌଣସି ଦୁଃଖ ନାହିଁ, କିନ୍ତୁ ଏଠି କାହିଁ କଲେ ଦୁଃଖାଳୟମ? କରିବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନ ଭୁଲି ଯାଇଛେ, ତେଣୁ ଭଗବାନଙ୍କୁ ସ୍ମରଣ କରିବା ପାଇଁ ଭଗବାନ ଏଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି। ଦୁଃଖାଳୟମ ଯେଉଁମାନେ ସ୍ୱୀକୃତିବାନ ବ୍ୟକ୍ତିମାନେ ସେମାନେ ଦୁଃଖରେ ପଡ଼ିଲେ ଭଗବାନଙ୍କୁ ସ୍ମରଣ କରିବେ, ଦୁଃଖ ସହିତ ଭଗବାନ ଦେଇଛନ୍ତି ଦୁଃଖ। ଏମିତିକି ଆମେ ଦେଖୁଛେ କୁନ୍ତୀ ଦେବୀ ତାଙ୍କର ସ୍ତୁତିରେ କହିଛନ୍ତି, ବିପଦ ଆସନ୍ତୁ ତାହା ଷଷ୍ଠତତ୍ର ତତ୍ର ଜଗଦ୍ଗୁରୁ, ବିପଦ ଆମ ପାଇଁ ସବୁବେଳେ ବିପଦ ଦିଅନ୍ତୁ। ସେ କହିଲେ କୁନ୍ତୀ ଦେବୀ, ସେ ଜଣେ ଶୁଦ୍ଧ ଭକ୍ତ, ତାଙ୍କ କଥା ଆମେ କହିପାରିବାନି, ସମସ୍ତେ ସେଟା ଗ୍ରହଣ କରିପାରିବେ ନାହିଁ, ଯେତେ ଉଚ୍ଚ ସ୍ତରକୁ ସମସ୍ତେ ଯାଇପାରିବେ ନାହିଁ, କିନ୍ତୁ ଦୁଃଖରେ ପଡ଼ିଲେ ଯଦି ଭଗବାନଙ୍କୁ ସ୍ମରଣ କଲେ ତାହେଲେ ଏଇ ଭଗବାନଙ୍କର ଉଦ୍ଦେଶ୍ୟ ହେଉଛି ଏଇଟା, ଦୁଃଖରେ ଦେବାର ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏ କଥା ବ୍ରହ୍ମା ତାଙ୍କର ସ୍ତୁତିରେ କହିଛନ୍ତି, ସେ କହୁଛନ୍ତି ତତ୍ୟନୁକମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦ୍ଭାଗ ଗୁର୍ଭୀର୍ ବିଦଧନ୍ ନମସ୍ତେ ଜୀବେ ତଜୋ ମୁକ୍ତି ପ୍ରଦେଶଦାୟକ। ଯେଉଁମାନେ ଯେତେବେଳେ ଦୁଃଖରେ ପଡ଼ୁଛନ୍ତି ବ୍ରହ୍ମା କହୁଛନ୍ତି ଏ କଥା ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ମହାପ୍ରଭୁ ଏ ଶ୍ଳୋକଟିକୁ ଆଲୋଚନା କରୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ। ପୁରୀରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଯେତେବେଳେ ଉଦ୍ଧାର କଲେ ମହାପ୍ରଭୁ ସେ ଜାଣିଥିଲେ ଭଗବାନ ବୋଲି, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏତେ ଜ୍ଞାନ ରହିଛି, କିନ୍ତୁ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ବୋଲି ସେ ଜ୍ଞାନ ସେ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ଯେତେବେଳେ ଜାଣିଲେ ଇଏ ସେ ଭଗବାନ ବୋଲି, ସେହି ସମୟରେ ଏଇ ଶ୍ଳୋକଟିକୁ ଯେତେବେଳେ ସେ ଉଚ୍ଚାରଣ କରୁଛନ୍ତି ମୁକ୍ତି ପଦେ ସଦାୟ ଭାଗକୁ ବଦଳେଇକରି ସେ କହିଲେ ଭକ୍ତି ପଦେ ସଦାୟ ଭାଗ, ମୁକ୍ତି ଆଉ କହିଲେନି, ମୁକ୍ତି ଶବ୍ଦକୁ ପରିବର୍ତ୍ତନ କରି କହିଲେ ଭକ୍ତି। ତେଣୁ ମହାପ୍ରଭୁ କହିଲେ କାହିଁକି ଏଇଟାକୁ ପରିବର୍ତ୍ତନ କଲେ, ନା ମୁଁ ଏ ମୁକ୍ତି ଶବ୍ଦ ଉଚ୍ଚାରଣ କରିବା ପାଇଁ ଚାହୁଁନାହିଁ। ଏଇଭଳି ଭାବରେ କଥା ହେଇଛି, ମୁକ୍ତି ପଦକୁ ଉଚ୍ଚାରଣ କରିବା ପାଇଁ ଚାହୁଁ, ଯେ ମୁକ୍ତି ମୁକ୍ତି ବୋଲି ସବୁବେଳେ ଚିନ୍ତା କରୁଥିଲେ, ଆଜି ସେ ଭକ୍ତ ହୋଇଗଲା ପରେ ମୁକ୍ତିକୁ ଚାହୁଁନାହାନ୍ତି, ମୁକ୍ତି ଚାହିଁବା ତ ଅଲଗା କଥା, ମୁକ୍ତି ଶବ୍ଦକୁ ଉଚ୍ଚାରଣ କରିବା ପାଇଁ ଚାହୁଁନାହାନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ତେଣୁ ମହାପ୍ରଭୁ କହିଲେ ଯେ ଏ ମୁକ୍ତିର ଆଉ ଗୋଟେ ଅର୍ଥ ମଧ୍ୟ ରହିଛି, ମୁକ୍ତିର ଅର୍ଥ ହେଉଛି ସେ ଭଗବାନ ପାଦ ପଦ୍ମ, ମୁକ୍ତି ପଦେ କହିଲେ ଭଗବାନ ପାଦ ପଦ୍ମ ମୁକ୍ତି ମୁକୁନ୍ଦ, ସେଥିପାଇଁ ଭଗବାନଙ୍କ ନାମ ହେଉଛି ମୁକୁନ୍ଦ, ମୁକ୍ତି ପ୍ରଦାନ କରନ୍ତି ସେ ମୁକୁନ୍ଦ, ବା ମୁକୁନ୍ଦର ଆଉ ଗୋଟେ ଅର୍ଥ ହେବ ମୁକ୍ତିକୁ ଯେ କୁଶିତ କରିଦିଅନ୍ତି ବା ଯେ ଭକ୍ତି ପ୍ରଦାନ କରନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି ଚାହିଁବେ ନାହିଁ, କିନ୍ତୁ ଏ ଭୌତିକ ଜଗତ ଯେଉଁ ବିପଦ ବିପଦପୂର୍ଣ୍ଣ କରାଯାଇଛି ସମସ୍ତଙ୍କ ପାଇଁ କରାଯାଇଛି, ସମସ୍ତ ସବୁ 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 ବ୍ୟକ୍ତିମାନଙ୍କ ପାଇଁ, ଏମିତିକି ମନୁଷ୍ୟମାନଙ୍କ କଥା କ'ଣ କହିବା, ପଶୁପକ୍ଷୀମାନେ ମଧ୍ୟ ତାଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି, ବିପଦପୂର୍ଣ୍ଣ କରାଯାଇଛି ଆମେ ଶୁଣୁଛେ ନା,
ମୃଗର ମୃଗୁଣୀକି ପଡ଼ିଥିଲା କଷଣ କେଳେ ବଡ଼ିରୁ ହରିଲ ଆପଣ ଆହେ ନୀଳ ଶୈଳ
ମୃଗୁଣୀ ମୃଗୁଣୀ ସିଏ କ'ଣ ଭଗବାନଙ୍କୁ ସ୍ମରଣ କଲା ଦୁଃଖ ଆସିଯାଉଛି ଏଇଟାକୁ କେଉଁଠି ଶାସ୍ତ୍ରରେ ଆମେ ଦେଖୁନାହୁଁ କେଉଁଠି ଥିବ ସାଲବିକ ଲେଖିଛନ୍ତି ଏଇଟା ଯେଉଁଟାକ ଜନମାନଙ୍କରେ ମାନେ ଜନସମାଜରେ ଯେଉଁଟା କଥା ରହିଛି ସେଇଟା ମଧ୍ୟ ଗୋଟେ ଗ୍ରହଣ କରାଯିବ ସତ୍ୟ ହିସାବରେ ଗ୍ରହଣ କରାଯିବ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଜନସମାଜରେ ଯେଉଁଟା ଗ୍ରହଣ କରାଯାଇଛି ସେଇଟା ମଧ୍ୟ ସତ୍ୟ ବୋଲି ଗ୍ରହଣ କରାଯିବ ତେଣୁ ଏ ଜନସମାଜରେ ଅଛି ଏଇ କଥାଟି ଗୋଟେ ଥରେ ଆମେ ପିଲାଦିନ ପଢ଼ୁଥିଲୁ ସେଇଟା କ'ଣ ଗୋଟେ ମୃଗୁଣୀ ରହିଥିଲା ଚାରିପଟେ ତାର ବିପଦ ଥିଲା ଗୋଟେ ପଟେ ଜାଲ ଶିକାରୀ ଜାଲ ବସେଇକି ରଖିଛି ଗୋଟେ ପଟେ କ'ଣ ଇଏ ରହିଛି ଗୋଟେ କ'ଣ ସେ ଧନୁସର ବ୍ୟାଧ ଜଣେ ଠିଆ ହେଇ ତାକୁ ହତ୍ୟା କରିବା ଧନୁସର ମାରିବାକୁ ରହିଛି ଆଉ ଗୋଟେ ବାଘଟେ ରହିଛି ଏଇଭଳି ଭାବରେ ଆଉ ଗୋଟେ ଜାଗାରେ ନିଆଁ ଲାଗିଛି ଚାରିପଟେ ନିଆଁ ସବୁ ଚାରିପଟେ ଆଉ କେଉଁପଟେ ଉପାୟ ନାହିଁ କେଉଁପଟେ ଯାଇ ଉପାୟ ନାହିଁ ଆମେ ସେ ତ ପିଲାଦିନେ ଏଇଟା ପଢ଼ୁଥିଲୁ ତେଣୁ ସେ ଭଗବାନଙ୍କୁ ଡାକିଲା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କଲା ସେତେବେଳେ କ'ଣ ହେଲା ଗୋଟେ ସର୍ପ ଆସିଲା ଭଗବାନ ସର୍ପକୁ ପ୍ରେରଣ କଲେ ସେ ସର୍ପ ଜଣଙ୍କୁ କ'ଣ କଲା ନା ସେଇ ଯେଉଁ ସର ଧରିକି ସେ ବ୍ୟାଧ ରହିଛି ତାକୁ ଦଂଶନ କରିଦେଲା ଆଉ ଦଂଶନ କଲା ପରେ ତାର ଟାର୍ଗେଟ ଫେଲ୍ ହେଇଗଲା ସେ ମାରିପାରିଲା ନାହିଁ ତେଣୁ ଏହି ସମୟରେ ମଧ୍ୟ ବର୍ଷା ହେଲା ବୃଷ୍ଟି ହେଲା ତେଣୁ ଏଇଭଳି ଭାବରେ ମୃଗୁଣୀଟି ରକ୍ଷା ପାଇଗଲା ଦେଖନ୍ତୁ ଭଗବାନଙ୍କର ବ୍ୟବସ୍ଥାରେ କିଏ କେଉଁ ଜନ୍ମ ପ୍ରାପ୍ତ ହେଉଛି ନା ଆମେ ଶୁଣୁଛେ ଭରତ ରାଜା ସମଗ୍ର ପୃଥିବୀର ରାଜା ଥିଲେ ଭରତ ମହାରାଜ ଯାହାଙ୍କ ନାମ ଅନୁସାରେ ଏ ଦେଶର ନାମ ହେଲା ଭାରତବର୍ଷ କିନ୍ତୁ ସିଏ ମଧ୍ୟ ଗୋଟେ ମୃଗୁଣୀ ହେଇଯାଇଥିଲେ ତେଣୁ ଏହିଭଳି ଭାବରେ ବିପଦ ପଡ଼ିଲେ ସମସ୍ତେ ଚିନ୍ତା କରିବା କଥା ଯେମିତି ଆମର ସନାତନ ଗୋସ୍ୱାମୀ କହିଲେ ମହାପ୍ରଭୁ କହିଲେ କେ ଆମି କେନେ ଆମାର ଯାହାର ତା ପତ୍ର ଇଆ ନାହିଁ ଜାଣି କେମନ ହିତ ସେ ମହାପ୍ରଭୁଙ୍କୁ ଏହିଭଳି ଭାବରେ ପ୍ରାର୍ଥନା କଲେ ମୁଁ କିଏ ସନାତନ ଗୋସ୍ୱାମୀ ଜଣେ ବିଦ୍ୱାନ ବ୍ୟକ୍ତି ସେ ଏହିଭଳି ଭାବରେ କହୁଛନ୍ତି ମୁଁ କିଏ ଆମର ବୈଜ୍ଞାନିକମାନଙ୍କୁ ଯଦି କୁହାଯିବ ବହୁତ ବଡ଼ ଜ୍ଞାନୀ ଅଛନ୍ତି ତମ ପ୍ରକୃତରେ ତମର ପରିଚୟ କ'ଣ ସେମାନେ କହିପାରିବେ ସେମାନେ ଶରୀର ସମ୍ବନ୍ଧୀ ପରିଚୟ ଦେବେ ଶରୀର ସମ୍ବନ୍ଧୀ ପରିଚୟ ଦେବେ ସେମାନେ ଯେ ଶରୀରଠାରୁ ଭିନ୍ନ ଏ କଥା କେହି କହିପାରିବେ ନାହିଁ ତାପରେ ପ୍ରଭୁପାଦ ମହାରାଜ ଯାଇଥିଲେ ଗୋଟେ ସ୍ଥାନରେ ସେସବୁ ବହୁତ ବଡ଼ ଇନଷ୍ଟିଚ୍ୟୁଟ୍ ଥିଲା କେଉଁଠି ଏକ୍ଜାକ୍ଟ ମୋର ମନେ ପଡ଼ୁନାହିଁ ସେଠି ତାଙ୍କୁ ସେ ସବୁ ପିଲାକୁ ପିଲାକୁ ପଚାରିଲେ ବହୁତ ତାଙ୍କର କ୍ଲାସ୍ ଯିଏ ଫାଷ୍ଟ କହୁଛନ୍ତି ବେଷ୍ଟ ବେଷ୍ଟ ପିଲା ଯିଏ ତାଙ୍କୁ ପଚାରିଲେ ୱେର୍ ଇଜ୍ ୟୋର୍ ହ୍ୟାଣ୍ଡ ତାକୁ ପଚାରିଲେ ୱେର୍ ଇଜ୍ ୟୋର୍ ହ୍ୟାଣ୍ଡ ସେ କହିଲେ ଦିସ୍ ଇଜ୍ ମାଇ ହ୍ୟାଣ୍ଡ ୱେର୍ ଇଜ୍ ୟୋର୍ ଲେଗ୍ ନା ଦିସ୍ ଇଜ୍ ମାଇ ଲେଗ୍ ଏଇଭଳି ଭାବରେ ସବୁ କହିଲେ ତେଣୁ ସେ କହୁଛନ୍ତି ଏଭଳି ପ୍ରଶ୍ନ ପଚାରୁଛନ୍ତି କ'ଣ ମହାରାଜ ଜଣେ ଆସିକରି ପଚାରିଲେ ଯେତେବେଳେ ୱେର୍ ଆର୍ ୟୁ ତମେ କିଏ ସେତେବେଳେ ଆଉ ସେ କେହି କହିପାରିଲେ ନାହିଁ ତେଣୁ ଆମେ ଯେ ଆତ୍ମା ଏ ଜ୍ଞାନ କେତେ ଜଣଙ୍କର ଅଛି ଭଗବତ ଗୀତାରେ ଭଗବାନ କହିଲେ ନା ମନୁଷ୍ୟାଣାମ ସହସ୍ରେଶୁ କଶ୍ଚିତ୍ ଯତତ ସିଦ୍ଧାଏ ଯତତାମ ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତୀତ ତତ୍ତତ ହଜାର ହଜାର ଲୋକମାନେ ପଶୁଭଳି ଜୀବନ ଯାପନ କରୁଛନ୍ତି ପ୍ରକୃତିରେ ସେମାନେ କିଏ ସେମାନେ ଜାଣିନାହାନ୍ତି ଆଉ ସେମାନେ ତାଙ୍କର ମନୁଷ୍ୟ ଜୀବନର ସାର୍ଥକତା କଥା କ'ଣ କହିବା ସେମାନେ କିଏ ସେମାନେ ଜାଣିନାହାନ୍ତି ସେଥିପାଇଁ ବ୍ରହ୍ମ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା ଅଥାତ ବ୍ରହ୍ମ ଜିଜ୍ଞାସାର ଅର୍ଥ ହେଉଛି 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ତେଣୁ ଜଣେ ମନୁଷ୍ୟ ଜନ୍ମ କର୍ତ୍ତବ୍ୟ ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ କିନ୍ତୁ ଏ ବ୍ରହ୍ମ ଜିଜ୍ଞାସା ଯେ କରୁନାହିଁ ସେ ସେହି ପଶୁ ଭଳି ଜୀବନଯାପନ କରୁଛନ୍ତି ପୁଣି ପରଜନ୍ମରେ ସେ ପଶୁ ହେଇଯିବେ ଏଭଳି ଭାବରେ କଥା ରହିଛି ତେଣୁ ଏଇ ଯେଉଁ ଆମ କଥା ହେଉଛି ଏ ବିଭିନ୍ନ ପ୍ରକାର ଯେଉଁ ରହିଛି ବିପଦ ପଡ଼ୁଛି ବିପଦ ଭଗବାନ ଦେଇଛନ୍ତି କାହିଁକି ନା ଭଗବାନଙ୍କୁ ସ୍ମରଣ କରିବା ପାଇଁ ତେଣୁ ବିପଦ ପଡ଼ିଲେ ଆମେ ଯଦି ଭଗବାନଙ୍କୁ ସ୍ମରଣ ହେଲା ସେଇଟା ହେଉଛି ବଡ଼ କଥା। ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ, ଅଷ୍ଟମ ସ୍କନ୍ଧରେ ଏଇଟା ଲୀଳାଟି ରହିଛି। ଯେତେବେଳେ ଦେବାସୁର ସଂଗ୍ରାମରେ ଅସୁରମାନେ ଯେତେବେଳେ ଭଗବାନ, ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ କ'ଣ ମୋହିନୀ ରୂପରେ ଆସିକରି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ଅସୁରମାନଙ୍କୁ ବଞ୍ଚନା କରିକିରି ଦେବତାମାନଙ୍କୁ ପ୍ରଦାନ କଲେ। ତେଣୁ ଅସୁରମାନେ ବହୁତ କ୍ରୋଧ ପ୍ରକାଶ କରି ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ ଏବଂ ସେମାନେ ମାୟାରୁ ଯୁଦ୍ଧ ଆରମ୍ଭ କଲେ। ମାୟାରେ ବିଭିନ୍ନ ପ୍ରକାର ସୃଷ୍ଟି ହେଲା, ଯେମିତି ନିଆଁ ବର୍ଷା ହେଉଛି, ପର୍ବତ ବର୍ଷା ହେଉଛି, ଏଇଭଳି ଭାବେ ବିଭିନ୍ନ ପ୍ରକାର ମାୟା ଯୁଦ୍ଧ ଆରମ୍ଭ କଲେ। ତେଣୁ ଦେବତାମାନେ ମଧ୍ୟ ପରାସ୍ତ ହୋଇକି ସେ ସମୟରେ ସେମାନେ ଭଗବାନଙ୍କୁ ସ୍ମରଣ କଲେ। ସେଇଠି ଏସବୁ କୁହାଯାଇଛି ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ। ହରିଙ୍କର ସ୍ମୃତି ହେଲା ମାନେ ସବୁ ବିପଦ ଚାଲିଯିବ। ଆଉ ଯେଉଁଠି ଭଗବାନ ସ୍ୱୟଂ ଉପସ୍ଥିତ ସେଠି କଥା କ'ଣ କହିବା, ଭଗବାନ ସେଠି ଆସି ପହଞ୍ଚିଗଲେ। ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ ଭଗବାନଙ୍କ ସହିତ ମଧ୍ୟ ଅସୁରମାନେ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ, କାଳନେମୀ ଭଗବାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ଏଇଭଳି ଭାବରେ ଦେବାସୁର ସଂଗ୍ରାମ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଦୁଃଖର ପ୍ରକୃତ ଦୁଃଖ ଭଗବାନ ଦେଉଛନ୍ତି ସେଇଥିପାଇଁ, ଯେଉଁ ସମୟରେ ଯେଉଁଥିପାଇଁ କି ଆମେ ଭଗବାନଙ୍କୁ ସ୍ମରଣ କରିବା, ଏଇ କଥାଟି ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କହିଛନ୍ତି ସେ କଥା। ତତ୍ୟଙ୍ଗମ୍ପା ସୁସମୀକ୍ଷା ମାଣ, ଇଏ ହେଉଛି ଆମେ ଯଦି ସୁନ୍ଦର ଭାବରେ ଚିନ୍ତା କରିବା, ସମୀକ୍ଷା କରିବା, ସୁସମୀକ୍ଷା ମାଣ, ଖାଲି ସମୀକ୍ଷା ନୁହଁ ସମ୍ୟକ ଇକ୍ଷଣ କରିବା। ପ୍ରକୃତରେ ଯେଉଁ ଦୃଷ୍ଟିଶକ୍ତିର ବିଭିନ୍ନ ସ୍ତର ରହିଛି, କି କେଉଁଭଳି ଭାବରେ ଦର୍ଶନ କରୁଛନ୍ତି, ସମସ୍ତଙ୍କ ଦର୍ଶନ ସମାନ ନୁହେଁ, କାହାର କେଉଁଭଳି ଭାବରେ ଦୃଷ୍ଟି ରହିଛି, ଦୃଷ୍ଟିର ଶକ୍ତି ରହିଛି କିଭଳି ଭାବରେ, କାହାର ଶକ୍ତି ରହିଛି, ସମସ୍ତଙ୍କ ଦୃଷ୍ଟିଶକ୍ତି ସମାନ ନୁହଁ। ଯେଉଁମାନେ ଏ ଚକ୍ଷୁରେ ଯେଉଁମାନଙ୍କର ପ୍ରେମା ଜନଚରିତ ଭକ୍ତି ବିଲୋଚନେ ନା ସନ୍ଥା ସଦୈବ ହୃଦୟେଷୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦର ମଚିନ୍ତ ଗୁଣ ସ୍ୱରୂପଂ ଗୋବିନ୍ଦମାଦି ପୁରୁଷଂ ତମଂ ଯାମି। ଆମକୁ ଦେଖାଯିବ ଆମ ଭଳିଆ ତାଙ୍କ ଚକ୍ଷୁ ରହିଛି ତ କ'ଣ, କିନ୍ତୁ ସେଇଟା ହେଉଛି ପ୍ରେମ ରୂପକ ଅଞ୍ଜନ ଲାଗିଛି ସେ ଚକ୍ଷୁରେ, ତେଣୁ ସେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ପ୍ରେମ ରୂପକ ଅଞ୍ଜନ ସେ ଚକ୍ଷୁ, ସେଇଟା ହେଉଛି ବେଷ୍ଟ ଚକ୍ଷୁ। କିନ୍ତୁ ଏ ଚକ୍ଷୁରେ ମଧ୍ୟ ବିଭିନ୍ନ ସ୍ତର ରହିଛି, ଦୃଷ୍ଟିଶକ୍ତିରେ ମଧ୍ୟ ବିଭିନ୍ନ ସ୍ତର ରହିଛି, କି କେଉଁଭଳି ଭାବରେ ଦର୍ଶନ କରୁଛି, ଗୋଟିଏ ଯେଉଁ ପ୍ରତିର କାର୍ଯ୍ୟର ଯେଉଁ କାରଣ ରହିଛି, କି କେଉଁଭଳିଆ ଦର୍ଶନ କରୁଛନ୍ତି, ସେ ଚକ୍ଷୁର ଶକ୍ତି ଅନୁସାରେ ରହିଛି। ତେଣୁ ଯଦି ଆମେ ଏଇଭଳି ଭାବରେ ସମୀକ୍ଷା ମାଣ ଧୃତରାଷ୍ଟ୍ର, କେବଳ ଯେ ତାଙ୍କର ଚକ୍ଷୁ ଅନ୍ଧ ଥିଲେ ତା ନୁହଁ, ତାଙ୍କର ବୁଦ୍ଧି ମଧ୍ୟ ନଷ୍ଟ ହୋଇଯାଇଥିଲା, ଜ୍ଞାନ ଶକ୍ତି ମଧ୍ୟ ଅନ୍ତଃଶକ୍ତି ମଧ୍ୟ ନଷ୍ଟ ହୋଇଯାଇଥିଲା। ତେଣୁ ଯେତେ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ଯେତେ ଉପଦେଶ ଶ୍ରୀ ଶ୍ରୀ ସୀତାରାମ ଯେତେ ଉପଦେଶ ଦେଲେ ମଧ୍ୟ ସେ ଶୁଣୁନଥିଲେ ଧୃତରାଷ୍ଟ୍ର। ଅନ୍ତିମରେ ଅବଶ୍ୟ ସେ ଶୁଣିଲେ, ଯେତେବେଳେ ବିଦୁର ତାଙ୍କୁ ଅପମାନ ସୂଚକ କଥା କହିଲେ, ପ୍ରଥମ ସଂଘ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେତେବେଳେ ଯାଇକି ସେ ଦେଖିଲେ କଥାଟାକୁ, ସେତେବେଳେ ଯାଇ ତାଙ୍କ ଚକ୍ଷୁ ଆସିଲା, ବ୍ୟାସଦେବ ଆସି ତାଙ୍କୁ କହିଲେ ନିଅ ତୁମକୁ ମୁଁ ଦିବ୍ୟ ଚକ୍ଷୁ ଦେବି, ତାଙ୍କ ପିତା ହେବେ ବ୍ୟାସଦେବ, କିନ୍ତୁ ସେ ଗ୍ରହଣ କଲେ ନାହିଁ, କହିଲେ ନା ମୋର ସେକ୍ରେଟାରୀକୁ ଦିଅନ୍ତୁ, ସଞ୍ଜୟକୁ ଦିଅନ୍ତୁ। ତେଣୁ ସଞ୍ଜୟଙ୍କ ଠାରୁ ଆମେ ଶୁଣୁଛୁ ଭଗବତ ଗୀତା, ସଞ୍ଜୟ କହୁଛନ୍ତି ଏଇଟା ଭଗବତ ଗୀତା। ଯାହା ହେଉ, ଏହିଭଳି ଭାବରେ ଯଦି ଆମେ ସମୀକ୍ଷା କରିବା, ସୁନ୍ଦର ଭାବରେ ସମୀକ୍ଷା କରିବା, ତତି ଜାଣିବା ଦୁଃଖଟା ହେଉଛି ଭଗବାନଙ୍କ କୃପା ଅନୁକମ୍ପା, ବିଶେଷ ଭାବରେ କୃପା ଭଗବାନଙ୍କର। କ'ଣ ଭୁଞ୍ଜାନ ଏବଂ ବିପାକମ୍, ଆମେ ବହୁତ ପ୍ରକାର କରିଛେ ପାପ କାର୍ଯ୍ୟ କରିଛେ, ବିପାକମ୍ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ, ତେଣୁ ଇଏର ଫଳଟା ଯାହା ମିଳିବା କଥା, କିନ୍ତୁ ଭଗବାନ କୃପାରୁ ସେଟା ଲାଘବ ହୋଇଯାଉଛି। ପାପମ୍ ଉତ୍ତମ ବିପାକମ୍ ହୃଦଭାଗ ପୂର୍ବରେ ବିଦଧନ ନମସ୍ତେ, କାୟ ମନ ବାକ୍ୟରେ ଏଇଭଳି ଭାବରେ ଯଦି ଭଗବାନ ସେ ସ୍ମରଣ କରିବେ, ଭଗବାନ ପ୍ରାର୍ଥନା କରିବେ, ଭଗବାନଙ୍କ ପ୍ରଣାମ କରିବେ, ଜୀବିତ ଯେଉଁ ମୁକ୍ତି ପ୍ରଦେଶ ଯାହା, ଯେଉଁମାନେ କେବଳ ଜୀବନ ଧାରଣ କରିବେ ସେମାନେ ମୁକ୍ତି ପାଇବା ପାଇଁ ହକଦାର ହେବେ, ମୁକ୍ତି ପ୍ରଦେଶ ଯାହା, ମୁକ୍ତି କେବଳ ଜୀବନ ଧାରଣ କରିବେ। ଏଇଭଳି ଭାବରେ ଯେମିତି ଆଚାର୍ଯ୍ୟମାନେ କହନ୍ତି, ଯେମିତି ପିତାଙ୍କର ଧନରେ ପୁତ୍ରର ଅଧିକାର ରହିଛି, ସେଇଭଳି ଭାବରେ ମୁକ୍ତି ପାଇବା ପାଇଁ ସେମାନେ ଯୋଗ୍ୟ ହେବେ। ସେମାନେ ନ ଚାହିଁଲେ ମଧ୍ୟ ସେମାନେ ପ୍ରାପ୍ତ ହେବେ। ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ଆସୁଥିଲି ସେଟା ବୁଝିପାରୁନଥିଲି, ସେମିତି ପ୍ରାପ୍ତ ହେଉଛନ୍ତି ଆଉ ନ ଚାହିଁଲେ କାହିଁକି କାହିଁ ଚାହିଁବେ ନାହିଁ, ଏଇଟା ବୁଝିପାରୁନଥିଲି ମୁଁ। ଯାହା ହଉ, ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଦ୍ୱାରକାବାସୀମାନେ ଯେତେବେଳେ ପ୍ରାର୍ଥନା କରୁଥିଲେ ସେହି ସମୟରେ ଭଗବାନ ଦାରୋ ଆଉ ଜଣେ ଦ୍ୱିତୀୟ ପତ୍ନୀଙ୍କ ସହିତ ଆସି ପହଞ୍ଚିଗଲେ। ହର୍ଷେନ ହରି ହରି ଶବ୍ଦ ବ୍ୟବହାର କରାଯାଏ, ହରି ସମସ୍ତଙ୍କୁ ମନ ତାଙ୍କର ଆନନ୍ଦ ପ୍ରଦାନ କରୁଛନ୍ତି, ହରି ସମସ୍ତ ମନକୁ ଆକର୍ଷଣ କରୁଛନ୍ତି। ହରି ସମସ୍ତ ଦ୍ୱାରକାବାସୀମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣଙ୍କୁ, କୃଷ୍ଣ ବୋଲି ଚିନ୍ତା କରୁନାହାନ୍ତି, ସେମାନେ କହୁଛନ୍ତି ହରି ଆସିଗଲେ, ହରି ଆସିଗଲେ। ତାଙ୍କ ମନର ଭାବ ସୁଖଦେବ ଗୋସ୍ୱାମୀ ପ୍ରକାଶ କରିଛନ୍ତି, କାରଣ ସମସ୍ତଙ୍କ ମନକୁ ଆକର୍ଷଣ କରିନେଉଛି, ଯେଉଁ ମନ ଦୁଃଖରେ ରହିଥିଲେ ଇଏ ଗୋଟେ କାରଣ। ଦୁଃଖ ଦେବାର କାରଣ ହେଉଛି ଦୁଃଖ ପରେ ସୁଖ ଆସିଲେ ସେଇଟାକୁ ଆମେ ଆସ୍ୱାଦନ କରିପାରିବା। ଆମ୍ଭୁ ଯେଉଁଭଳି ଭାବରେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଦଶମ ସ୍କନ୍ଧ କେଉଁଠି 14 ଅଧ୍ୟାୟ ବ୍ରହ୍ମାଙ୍କ ସ୍ଥିତିରେ ରହିଛନ୍ତି, ବହୁତ ସୁନ୍ଦର ଶ୍ଳୋକ ସେଇଟା। ମାନେ କୁହାଯାଇଛି ପ୍ରପଞ୍ଚ ନିଷ୍ପ୍ରପଞ୍ଚ ବି ଏ ଭୌତିକ ଜଗତରେ ଯେଉଁ ଭଗବାନ ଆସନ୍ତି, ପ୍ରପଞ୍ଚ ଏ ଭୌତିକ ଜଗତ ପ୍ରପଞ୍ଚ ବୋଲି କୁହାଯାଏ, କାରଣ ଏଠି 5ଟି ଜିନିଷ ରହିଛି ଭଗବତ ଗୀତାରେ, 5ଟି ବସ୍ତୁ ବିଷୟରେ କୁହାଯାଇଛି ପ୍ରପଞ୍ଚ। ପ୍ରପଞ୍ଚ ନିଷ୍ପ୍ରପଞ୍ଚ ବି କିନ୍ତୁ ଯଦିଓ ଭଗବାନ ହେଉଛନ୍ତି ପ୍ରପଞ୍ଚରୁ ଉର୍ଦ୍ଧ୍ୱରେ, ନିଷ୍ପ୍ରପଞ୍ଚ ଚିତ୍ ଜଗତରୁ ଭଗବାନ ଆସିଛନ୍ତି, କିନ୍ତୁ ବିଡ଼ମ୍ବୟ ଆସି ଭୂତଳେ ଭଗବାନ ଯେତେବେଳେ ଭୌତିକ ଜଗତକୁ ଆସନ୍ତି ସେତେବେଳେ ବହୁତ ପ୍ରକାର ଯେଉଁ ଲୀଳା କରନ୍ତି, ଏ ଲୀଳାଟା ପ୍ରପନ୍ନ ଜନତାନନ୍ଦ ସନ୍ଦୋହଂ ପ୍ରତିତୁଂ ପ୍ରଭୁ, ବ୍ରହ୍ମା ସ୍ଥିତିରେ କହୁଛନ୍ତି ପ୍ରଭୁ ଆପଣ ଯେଉଁ ପ୍ରପନ୍ନ ଜନତା ଆପଣଙ୍କ ଶରଣରେ ଯେଉଁମାନେ ଅଛନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ସନ୍ଦୋହଂ ପ୍ରତିତୁଂ ପ୍ରଭୁ। ଏହି ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରକାଶେ ଦୀପ ନାତି ନାତି ଚମତ୍କୃତି, ମନେକର ବର୍ତ୍ତମାନ ସୂର୍ଯ୍ୟଙ୍କର ଆଲୋକ ରହିଛି, ଏଠି ଆଉ ଦୀପର ଆଲୋକ କିଛି କାମ କରିବ? ଦୀପର ଆଲୋକ କିଛି କାମ ଦେବ? ଯଥା କ'ଣ ଅନ୍ଧକାରେ ଏବ ଶ୍ୱେତ ଯତ ଅନ୍ଧକାରେ, ଯେମିତି ରାତ୍ରି ଅନ୍ଧକାରରେ ଆଲୋକଟା ଦୀପଟା ଯେଉଁଭଳି ଭାବରେ ମାନେ ଶୋଭା ପାଏ ସେଭଳି ଭାବରେ ଦିବସରେ ଶୋଭା ପାଏ ନାହିଁ। ସେହିଭଳି ଭାବରେ ଆଉ ଗୋଟେ ଉଦାହରଣ ଦେଉଛୁ, ଯଥା ନୀଳ କାଚାଦି ପାତ୍ରେ ତଥେଇବ ଚିନ୍ମୟ ବୈକୁଣ୍ଠେ ଚିନ୍ମୟ ଲୀଳା ନାଦି ଚମତ୍କରତି। ଯେମିତି ଆମେ ଦେଖିବା କ'ଣ ହୀରକ ଗୋଟେ ଲାଇନ୍ଟେ ଛାଡ଼ିଦେଲି, ଶ୍ୱେତ ରାଜ ପାତ୍ରେ ହୀରକ ରତ୍ନ ନାଦି ଶୋଭତି। ହୀରା ଆମର ଭାରତବର୍ଷର ଯେଉଁ କୋହିନୂର ହୀରାଟା ବର୍ତ୍ତମାନ ଇଂଲଣ୍ଡରେ ରହିଛି ବୋଲି ଗୋଟେ ମଝିରେ ନ୍ୟୁଜ୍ରେ ଆସିଥିଲା, ଏଭଳି ଭାବରେ ସବୁ ଆମର ହୀରା ସବୁ ଥିଲା, ଯେଉଁ ହୀରା ରହିଛି କୋହିନୂର ହୀରା, ଏଇ ହୀରାଟାକୁ ଯଦି ଆମେ ରୂପା ପାତ୍ରରେ ରଖିବା ତାହେଲେ ତାହା ସେଇଟା କି ଶୋଭା ଦେବ ନାହିଁ, କିନ୍ତୁ ଯଦି ସେଇଟାକୁ ଗୋଟେ ନୀଳ କାଚ ପାତ୍ରରେ ରଖିବା ତାହାର ଶୋଭା ବର୍ଦ୍ଧମାନ ବର୍ଦ୍ଧିତ ହେବ। ସେହିଭଳି ଭାବରେ ଯଥା ମାୟାମୟ ପ୍ରପଞ୍ଚେ ଇତି ହେ ପ୍ରଭୁ ଇତି ମାମପି ପ୍ରପଞ୍ଚ ମଧ୍ୟ ଗଣେଇତି ଭାବ, ତେଣୁ ଭଗବାନ ଏ ପ୍ରପଞ୍ଚରେ ଆସି ଯେଉଁ ଲୀଳା କରନ୍ତି ସେଇଟା ଆହୁରି ଶୋଭନୀୟ ହୁଏ। ଭଗବାନ ବୈକୁଣ୍ଠ ଧାମରେ ତାଙ୍କର ଲୀଳା ଯେତେ ଶୋଭନୀୟ ନୁହେଁ, ଭୌତିକ ଜଗତରେ ତାଙ୍କ ଲୀଳାଟା ଆହୁରି ଶୋଭନୀୟ ହେଇଯାଏ। ତେଣୁ ଦୁଃଖ ପରେ ଯେତେବେଳେ ସୁଖ ଆସୁଛି ସେତେବେଳେ ସେଇଟା ଆହୁରି ଆସ୍ୱାଦନୀୟ ହେବ। ତେଣୁ ଏଇ ଭାବରେ ଏଠି କୁହାଯାଇଛି ହରି କେତେ ଆନନ୍ଦ ତାଙ୍କ ନେଉଥିବ, ଏତେ ଦୁଃଖରେ ରହିଥିଲେ 12 ଦିନ ପରେ ସେମାନେ ଆସିଥିଲେ, 15 ଦିନ ପର୍ଯ୍ୟନ୍ତ ସେମାନେ ପୂଜା କରୁଥିଲେ ଭଗବାନ ଆସୁନଥିଲେ। 13th day to 28th day ଏଇ 15 ଦିନ 15th day ଭଗବାନ ଆସି ପହଞ୍ଚିଗଲେ। ତେଣୁ ଯେତେବେଳେ ଦେଖୁଛନ୍ତି କୃଷ୍ଣଙ୍କୁ ଦେଖୁଛନ୍ତି କେତେ ତାଙ୍କର ଆନନ୍ଦ ନ ହେବ, ହର୍ଷାୟନ ହରି ହରି ବୋଲି ଚିନ୍ତା କରୁଛନ୍ତି, ହରି ଆସିଗଲେ ହରି, କୃଷ୍ଣ ଆସିବେ ବୋଲି ଚିନ୍ତା କରୁନାହାନ୍ତି, କୃଷ୍ଣଙ୍କ ମଧ୍ୟ ଶବ୍ଦର ଅର୍ଥ ରହିଛି, କିନ୍ତୁ ଏଠି ହରି କହିଛି କାହିଁକି ନା ସମସ୍ତଙ୍କ ମନକୁ ହରଣ କରୁଛନ୍ତି। ଭଗବାନଙ୍କ ବିରହରେ ଯେଉଁଭଳି ଭାବରେ ରହିଥିଲେ ସେମାନେ ଶୋକ ସନ୍ତପ୍ତ ହୋଇକି ରହିଥିଲେ, ଆଜି ଦେଖିକି ତାଙ୍କୁ ତାଙ୍କର ମନକୁ ହରଣ କରିନେଇଛନ୍ତି, ବହୁତ ଆନନ୍ଦ ହେଇଛି, ହର୍ଷ ଆସିଯାଇଛି। ତେଣୁ ଏ ଶ୍ଳୋକରେ ଭାଷରେ କୁହାଯାଉଛି 36 ନମ୍ବର ଶ୍ଳୋକରେ ଯେ ଏଠି ଚାରୋଟି ବିଶେଷତ୍ୱ ରହିଛି, ଚାରୋଟି ବିଶେଷତ୍ୱ ରହିଛି, ଚାରୋଟି ବିଶେଷତ୍ୱ ନା କ'ଣ, ହଁ ଚାରୋଟି ବିଶେଷତ୍ୱ କ'ଣ ନା କ'ଣ, ଏଇଟା ସନାତନ ଗୋସ୍ୱାମୀ କହୁଛନ୍ତି। ଗୋଟେ ହେଲା ଭଗବାନ ଯେଉଁ ଆସୁଛନ୍ତି, ଭଗବାନ ମଣି ସହିତ ଆସୁଛନ୍ତି, ମଣି ସହିତ ମଣି ତାଙ୍କର ଗଳାରେ ରହିଛି, ସେଇଟା ଜାମ୍ବବାନ ତାଙ୍କ ଗଳାରେ ତାଙ୍କୁ ପିନ୍ଧେଇ ଦେଇଥିଲେ, ଗଳାରେ ପିନ୍ଧେଇ ଦେଇଥିଲେ, ପିନ୍ଧେଇକି ତାଙ୍କ କନ୍ୟାଙ୍କୁ ପ୍ରଦାନ କରିଥିଲେ। ତେଣୁ ସେ ମଣିଟି ମୋତେ ଚିଚି କରୁଛି। ପୂର୍ବରୁ ବର୍ଣ୍ଣନା କରାଯାଇଛି କେମିତି ସତ୍ୟରାଜିତ ଆସୁଥିଲା ବେଳେ ସମସ୍ତଙ୍କର ଆଖି ଝଲସି ଯାଉଥିଲା, ସମସ୍ତେ ଭାବୁଥିଲେ ସୂର୍ଯ୍ୟଦେବ ଆସୁଛନ୍ତି ବୋଲି। ତେଣୁ ଭଗବାନ ମଧ୍ୟ ଗଳାରେ ତାଙ୍କର ମଣି ରହିଛି, ସେ ମୋତେ ଚିକ୍ ଚିକ୍ କରୁଛି। ତେଣୁ ଏକ ହେଲା ମଣିଆ ଆନୟନ, ମଣିକୁ ଭଗବାନ ମଣି ଆଣିକି ଆସିଲେ, ମଣି ପାଇଁ କେତେ କ'ଣ ଆଭିତରେ ହେଉଥିଲା, କେତେ ସବୁ କହୁଥିଲେ, କୃଷ୍ଣ ଚୋରି କରିଛନ୍ତି। ତାପରେ ଯେତେବେଳେ ଘଟଣା ହେଲା, ସମସ୍ତେ ସତ୍ୟଭାମାକୁ ସତ୍ୟରାଜିତକୁ ଗାଳି ମାନେ କ'ଣ ଅଭିଶାପ ଆରମ୍ଭ କଲେ, ଏଇଭଳି ଭାବରେ ଘଟଣା ସବୁ ହେଉଛି ଭଗବାନଙ୍କ ଲୀଳା, ଲୀଳା ପୁରୁଷୋତ୍ତମ। ତେଣୁ ଦ୍ୱିତୀୟ ହେଉଛି ଜାମ୍ବବତ୍ ଅନୁଗ୍ରହ, ଭଗବାନ ଜାମ୍ବବାନଙ୍କୁ ଅନୁଗ୍ରହ କରିଥିଲେ। ଦୁଇ ବର୍ଷ କାଳ ସେ କ'ଣ ତ୍ରେତୟା ଯୁଗରୁ ଦ୍ୱାପର ଯୁଗ ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ ତାଙ୍କର କନ୍ୟାଙ୍କୁ ବିବାହ ଦେବା ପାଇଁ, ଅନ୍ତତଃ ପକ୍ଷେ 800,000 ବର୍ଷର କଥା। ଦ୍ୱାପର ଯୁଗର ପରିମାଣ ହେଉଛନ୍ତି 864,000 ବର୍ଷ। ତେଣୁ ତ୍ରେତୟା ଯୁଗର ଅନ୍ତିମରେ ଭଗବାନ ଆସିଥିଲେ, ତାପରେ ଅନ୍ତତଃ ପକ୍ଷେ 800,000 ବର୍ଷ କାଳ ସେ ଅପେକ୍ଷା କରିଥିଲେ କେବେ ମୋର କନ୍ୟାଙ୍କୁ ବିବାହ ଦେବି। ତେଣୁ ଜାମ୍ବବତ୍ ଅନୁଗ୍ରହ, ଆଜି ଜାମ୍ବବାନ କେତେ ଆନନ୍ଦ ପ୍ରାପ୍ତ ନଉଥିବେ ଚିନ୍ତା କରନ୍ତୁ। ଏବଂ ତୃତୀୟ ହେଉଛି ଜାମ୍ବବତୀ ପରିଗ୍ରହ, ଜାମ୍ବବତୀ ମଧ୍ୟ ସେଇଭଳି ଭାବରେ ଶୋକରେ ରହିଥିବେ, ଦୁଃଖରେ ରହିଥିବେ, ଏତେ ବର୍ଷ କାଳ ଦୁଃଖରେ ରହିଥିବେ, ଆଜି ସେ ଭଗବାନ ପ୍ରାପ୍ତ ହେଲେ, ତାଙ୍କର ପ୍ରିୟ ପ୍ରଭୁଙ୍କୁ ପ୍ରାପ୍ତ ହେଲେ, ତେଣୁ ତାଙ୍କର ଆନନ୍ଦ କଥା କ'ଣ କହିବା, ହର୍ଷ, ସମସ୍ତେ ଆନନ୍ଦିତ ହେଉଛନ୍ତି। ଏବଂ ସେହିଭଳି ଭାବରେ ଚତୁର୍ଥଟି ହେଉଛି ଯେ ଯେଉଁ ସତ୍ୟରାଜିତ ଯେଉଁ କହିଥିଲେ ଯେ କୃଷ୍ଣ ଚୋରି କରି ନେଇଯାଇଛନ୍ତି ବୋଲି, ସାରା ଦ୍ୱାରକାବାସୀମାନେ ସବୁ ଚିନ୍ତା କରୁଥିଲେ କୃଷ୍ଣ ବୋଧେ ଚୋରି କରିଛନ୍ତି, ଆଉ ସେଇ ଯେଉଁ ଚିନ୍ତା ଥିଲା ସେଇଟାକୁ ଦୂର କରିଦେଲେ ଭଗବାନ। ଏ ଚାରୋଟି ଲୀଳାଟି ପ୍ରଦର୍ଶନ କରାଯାଏ, ତାଦୃଶ ଲୀଳା ପ୍ରୟୋଜନମ, ଏଇଥିପାଇଁ ଭଗବାନ ଏ ଲୀଳାଟି କଲେ, ଏଇସବୁ ଲୀଳା ଏ ଚାରୋଟି କାର୍ଯ୍ୟ ସିଦ୍ଧି ହେଲା ଭଗବାନଙ୍କ ସିଦ୍ଧାର୍ଥ, ଏ ସିଦ୍ଧି ହେଲା, ଚାରୋଟି ଲୀଳା ସିଦ୍ଧି ହେଲା। ଯେଉଁ ଭଗବାନ ଆସିଲେ, ସନାତନ ଗୋସ୍ୱାମୀ କହୁଛନ୍ତି ଗରୁଡ଼ ଆରୋହଣନ ଇତି ସମ୍ଭାବ୍ୟମ, ହରି ଶବ୍ଦରେ ଆଉ ଗୋଟେ ଅର୍ଥ କରୁଛନ୍ତି ସନାତନ ଗୋସ୍ୱାମୀ, ହରି ଗରୁଡ଼ ପୃଷ୍ଠରେ ଆସିଛନ୍ତି, ହରି ଗରୁଡ଼ ପୃଷ୍ଠରେ ଆସିଛନ୍ତି, ହରି ହରି ଭଗବାନ ଆସିଲେ, ହରି ଶବ୍ଦର ଆଉ ଗୋଟେ ଅର୍ଥ ହେଉଛି ଏଇଭଳି ଭାବରେ ଗରୁଡ଼ ପୃଷ୍ଠରେ ଆସି ପହଞ୍ଚିଗଲେ, ଆଉ ସେ କ'ଣ ଚାଲି ଚାଲି ଆସିବେ ନା କେମିତି ଆସିବେ, ଭଗବାନ ହରିଙ୍କୁ ସ୍ମରଣ, ହରି ତ ଅପେକ୍ଷା କରିଛନ୍ତି, ଗରୁଡ଼ ଅପେକ୍ଷା କରିଛନ୍ତି, କେତେବେଳେ ଭଗବାନଙ୍କର ଆଜ୍ଞା ହେବ, ଭଗବାନଙ୍କୁ ଫୋନ୍ କରିବାକୁ ପଡ଼ିବ ନାହିଁ ବା ଡାକିବାକୁ ପଡ଼ିବ ନାହିଁ, ଭଗବାନ ଇଚ୍ଛା ମାତ୍ରକେ ଗରୁଡ଼ ସବୁ କାର୍ଯ୍ୟ କରିବେ। ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଛି ବାମନ, ଏଇ ଯେଉଁ ବାମନ ଦେବଙ୍କର ଲୀଳାରେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ବାମନ ଦେବ କେବଳ ଚିନ୍ତା କଲେ ଯେ ବଡ଼ି ବର୍ତ୍ତମାନ ବନ୍ଧା ହୁଅନ୍ତୁ, ଏଇଭଳି ଭାବରେ ଚିନ୍ତା କରିଦେଲେ, ଚିନ୍ତା କରିଦେଲେ ସାଙ୍ଗେ ସାଙ୍ଗେ ଗରୁଡ଼ ଆସିକି ତାଙ୍କୁ ବନ୍ଧନ କଲେ, ନାଗ ପାହାସରେ ବନ୍ଧନ କଲେ, ବରୁଣ ପାହାସରେ ବନ୍ଧନ କଲେ, ଭଗବାନଙ୍କ ଚିନ୍ତା, ଭଗବାନ ଯାହା ଚିନ୍ତା କରି ଭକ୍ତମାନେ ସେ ଅନୁସାରେ କାର୍ଯ୍ୟ କରିବେ, ଭଗବାନ ମନର ଭାବକୁ ତାଙ୍କର ଭକ୍ତମାନେ ଜାଣନ୍ତି, ମନର ଭାବ ସେ ହେଉଛନ୍ତି ପରମାତ୍ମା, ତେଣୁ ପରମାତ୍ମାଙ୍କ ସହିତ ଯେଉଁମାନଙ୍କ ସମ୍ବନ୍ଧ ରହିଛି ଭଗବାନଙ୍କ ଭାବକୁ ସେମାନେ ବୁଝିପାରିବେ, ଭଗବାନଙ୍କର ଏଭଳି ଲୀଳା ସବୁ ରହିଛି। ତେଣୁ ଏଇଭଳି ଭାବରେ କରିକରି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ, ତେଣୁ ବର୍ତ୍ତମାନ ସମୟ ହୋଇଯାଇଛି, ଆମେ ବର୍ତ୍ତମାନ ଆମର କଥାକୁ ବିଶ୍ରାମ ଦେବା, ଆମେ 2 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା। Thank you.